ପ୍ରଥମ ରାଜାବଳୀ ଅଧ୍ୟାୟ ଅଠର ଅନେକ ଦିନ ଉତ୍ତାରେ ତୃତୀୟ ବର୍ଷରେ ଏଲିୟାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା ତୁମ୍ଭେ ଯାଇ ଆହାବକୁ ଦେଖାଦିଅ, ତୁ ଆମ୍ଭେ ଭୂମିକି ବୃଷ୍ଟି ପଠାଇବା। ଏଥିରେ ଏଲିୟ ଆହାବଙ୍କୁ ଦେଖାଦେବା ପାଇଁ ଗମନ କଲେ। ସେ ସମୟରେ ସମରିଆରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା, ଏଣୁ ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିଓକୁ ଡକାଇଲେ। ସେହି ଓବଦିଓ ସଦାପ୍ରଭୁଙ୍କୁ ଅତିଶୟ ଭୟ କରିଥିଲା। ପୁଣି ଯେଉଁ ସମୟରେ ଇସେବଲ ସଦାପ୍ରଭୁଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେ ସମୟରେ ଓବଦିଓ ଏକଶତ ଭବିଷ୍ୟତ ବକ୍ତାଙ୍କୁ ନେଇ ପଞ୍ଚାଶ ପଞ୍ଚାଶ ଜଣ କରି ଗହର ମଧ୍ୟରେ ଲୁଚାଇ ରଖି ଅନ୍ନ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା। ପୁଣି ଆହାବ ଓବଦିଓକୁ କହିଲେ, ଦେଶ ମଧ୍ୟ ଦେଇ ସବୁ ଜଳ ନିର୍ଝର ଓ ସବୁ ନଦୀ ନିକଟକୁ ଯାଅ, ହୋଇପାରେ ଆମ୍ଭେମାନେ ଅଶ୍ୱ ଓ ଖଚରମାନଙ୍କୁ ବଞ୍ଚାଇ ରଖିବା ପାଇଁ ତୃଣ ପାଇପାରିବା, ତାହେଲେ ପଶୁମାନଙ୍କୁ ହରାଇବା ନାହିଁ, ତେଣୁ ସେମାନେ ସବୁଆଡ଼େ ଯିବା ପାଇଁ ଆପଣମାନଙ୍କ ମଧ୍ୟରେ ଦେଶ ବିଭାଗ କଲେ। ଆହାବ ଆପେ ଏକଆଡ଼େ ଗଲେ ଓ ଓବଦିଓ ଆପେ ଅନ୍ୟଆଡ଼େ ଗଲେ। ଓବଦିଓ ପଥରେ ଯାଉ ଯାଉ ଦେଖ ଏଲିୟ ତାହାକୁ ଭେଟିଲେ, ତେଣୁ ଓବଦିଓ ତାଙ୍କୁ ଚିହ୍ନି ମୁହଁ ମାଡ଼ି ପଡ଼ି କହିଲା, ଆପଣ କ'ଣ ମୋ ପ୍ରଭୁ ଏଲିୟ? ତହିଁରେ ସେ ଉତ୍ତର କଲେ, ହଁ ମୁଁ। ଯାଅ ତୁମ୍ଭ ପ୍ରଭୁକୁ କୁହ, ଦେଖ ଏଲିୟ ଏଠାରେ ଅଛି। ତେଣୁ ସେ କହିଲା, ମୁଁ କି ବିଷୟରେ ପାପ କଲି ଯେ ଆପଣା ଦାସ ମୋତେ ବଧ କରିବା ପାଇଁ ଆହାବଙ୍କ ହସ୍ତରେ ସମର୍ପଣ କରିବେ? ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଜୀବତ ଥିବା ପ୍ରମାଣେ କହୁଅଛି, ମୋ ପ୍ରଭୁ ଆପଣଙ୍କୁ ଅନ୍ୱେଷଣ କରିବା ପାଇଁ ଯାହା ନିକଟକୁ ଲୋକ ପଠାଇ ନାହାନ୍ତି ଏପରି କୌଣସି ଗୋଷ୍ଠୀ କି ରାଜ୍ୟ ନାହିଁ। ପୁଣି ସେ ଏଠାରେ ନାହିଁ ବୋଲି ସେମାନେ କହିଲେ। ସେ ସେହି ରାଜ୍ୟ ଓ ଗୋଷ୍ଠୀ କି ଆପଣଙ୍କୁ ଦେଖି ନଥିବା ବିଷୟରେ ଶପଥ କରାଇଲେ। ଏବେ ଆପଣ କହୁଅଛନ୍ତି, ଯାଅ ତୁମ୍ଭ ପ୍ରଭୁକୁ କୁହ, ଦେଖ ଏଲିୟ ଏଠାରେ ଅଛି। ମାତ୍ର ମୁଁ ଆପଣଙ୍କ ନିକଟରୁ ଗଲା କ୍ଷଣେ ଯେବେ ସଦାପ୍ରଭୁଙ୍କ ଆତ୍ମା ମୋହର ଅଜ୍ଞାତ କୌଣସି ସ୍ଥାନକୁ ଆପଣଙ୍କୁ ନେଇଯିବେ, ତେବେ ମୁଁ ଯାଇ ଆହାବଙ୍କୁ ସମ୍ବାଦ ଦେଲେ ସେ ଆପଣଙ୍କୁ ପାଇ ନ ପାରି ମୋତେ ବଧ କରିବେ। ମାତ୍ର ଆପଣଙ୍କ ଦାସ ମୁଁ ବାଲ୍ୟକାଳାବଧି ସଦାପ୍ରଭୁଙ୍କୁ ଭୟ କରୁଅଛି। ଇସେବଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ବଧ କରୁଥିଲା, ସେତେବେଳେ ମୁଁ ଯାହା କରିଥିଲି ଓ କିପରି ସଦାପ୍ରଭୁଙ୍କର ଏକଶତ ଭବିଷ୍ୟତ ବକ୍ତାଙ୍କୁ ପଞ୍ଚାଶ ପଞ୍ଚାଶ ଜଣ କରି ଗହରରେ ଲୁଚାଇ ରଖି ଅନ୍ନ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲି, ଏହା କ'ଣ ଆମ୍ଭ ପ୍ରଭୁଙ୍କୁ ଜ୍ଞାତ କରାଯାଇ ନାହିଁ? ତଥାପି ଆପଣ ଏବେ କହୁଅଛନ୍ତି, ଯାଅ ତୁମ୍ଭ ପ୍ରଭୁକୁ ଦେଖି କୁହ, ଦେଖ ଏଲିୟ ଏଠାରେ ଅଛି, ତହିଁରେ ସେ ମୋତେ ବଧ କରିବେ। ତେଣୁ ଏଲିୟ କହିଲେ, ମୁଁ ଯାହାଙ୍କ ସମ୍ମୁଖରେ ଛିଡ଼ା ହେଉଅଛି ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ମୁଁ ନିଶ୍ଚୟ ଆଜି ତାହାକୁ ଦେଖାଦେବି। ଏଥିରେ ଓବଦିଓ ଆହାବଙ୍କ ସହିତ ସାକ୍ଷାତ କରିବାକୁ ଯାଇ ତାଙ୍କୁ ସମ୍ବାଦ ଦେଲା। ତହିଁରେ ଆହାବ ଏଲିୟ ସହିତ ସାକ୍ଷାତ କରିବାକୁ ଗଲେ। ପୁଣି ଆହାବ ଏଲିୟଙ୍କୁ ଦେଖିବା ମାତ୍ର ଆହାବ ତାଙ୍କୁ କହିଲେ, ହେ ଇସ୍ରାଏଲର ଦୁଃଖଦାୟକ, ଏ କ'ଣ ତୁମ୍ଭେ? ତେଣୁ ସେ ଉତ୍ତର କଲେ, ମୁଁ ଇସ୍ରାଏଲକୁ ଦୁଃଖ ଦେଇନାହିଁ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ଦେଇଅଛ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ସକଳ ତ୍ୟାଗ କରିଅଛ ଓ ତୁମ୍ଭେ ବାଲ ଦେବଗଣର ଅନୁଗାମୀ ହୋଇଅଛ। ଏହେତୁ ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ ଓ ଇସେବେଲର ମେଜରେ ଭୋଜନକାରୀ ବାଲର ଚାରିଶହ ପଞ୍ଚାଶ ଭବିଷ୍ୟତ ବକ୍ତାଙ୍କୁ ଓ ଆସେରର ଚାରିଶହ ଭବିଷ୍ୟତ ବକ୍ତାଙ୍କୁ କର୍ମିଲ ପର୍ବତରେ ମୋ ନିକଟରେ ଏକତ୍ର କର। ତହିଁରେ ଆହାବ ସମସ୍ତ ଇସ୍ରାଏଲ ସନ୍ତାନ ନିକଟକୁ ଲୋକ ପଠାଇଲେ ଓ ଭବିଷ୍ୟତ ବକ୍ତାମାନଙ୍କୁ କର୍ମିଲ ପର୍ବତରେ ଏକତ୍ର କଲେ। ଏ ଉତ୍ତାରେ ଏଲିୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, ତୁମେମାନେ କେତେକାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି ତେବେ ତାହାଙ୍କର ଅନୁଗାମୀ ହୁଅ, ମାତ୍ର ଯେବେ ବାଲ ତେବେ ତାହାର ଅନୁଗାମୀ ହୁଅ। ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ। ତେଣୁ ଏଲିୟ ଲୋକମାନଙ୍କୁ କହିଲେ, କେବଳ ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟତ ବକ୍ତା ଅବଶିଷ୍ଟ ଅଛି, ମାତ୍ର ବାଲର ଭବିଷ୍ୟତ ବକ୍ତା ଚାରିଶହ ପଞ୍ଚାଶ ଜଣ ଅଛନ୍ତି। ଏହେତୁ ସେମାନେ ଆମ୍ଭମାନଙ୍କୁ ଦୁଇ ବୃଷ ଦେଉନ୍ତୁ, ଆଉ ସେମାନେ ଆପଣମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦେଉନ୍ତୁ, ଆଉ ମୁଁ ଅନ୍ୟ ବୃଷଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳେ ଅଗ୍ନି ଦେବି ନାହିଁ। ତେଣୁ ତୁମ୍ଭେମାନେ ଆପଣମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ପୁଣି ମୁଁ ସଦାପ୍ରଭୁଙ୍କ ନାମରେ ଡାକି ପ୍ରାର୍ଥନା କରିବି, ତହିଁରେ ଯେ ଅଗ୍ନି ଦ୍ୱାରା ଉତ୍ତର ଦେବେ ସେ ପରମେଶ୍ୱର ହୁଅନ୍ତୁ। ଏଥିରେ ସମସ୍ତ ଲୋକ ଉତ୍ତର କଲେ, ଏ କଥା ଉତ୍ତମ। ଏଥିଉତ୍ତାରେ ଏଲିୟ ବାଲର ଭବିଷ୍ୟତ ବକ୍ତାମାନଙ୍କୁ କହିଲେ, ତୁମେମାନେ ଆପଣମାନଙ୍କ ପାଇଁ ଏକ ବୃଷ ପସନ୍ଦ କରି ପ୍ରଥମେ ତାହା ପ୍ରସ୍ତୁତ କର, କାରଣ ତୁମେମାନେ ଅନେକ, ଆଉ ତୁମେମାନେ ଆପଣମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ମାତ୍ର ତଳେ ଅଗ୍ନି ନ ଦିଅ। ତ ତହୁଁ ସେମାନେ ଆପଣମାନଙ୍କୁ ଦତ୍ତ ବୃଷ ନେଇ ତାହା ପ୍ରସ୍ତୁତ କଲେ। ପୁଣି ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ ନାମରେ ଡାକି ପ୍ରାର୍ଥନା କରି କହିଲେ, ହେ ବାଲ, ଆମ୍ଭମାନଙ୍କ କଥା ଶୁଣ। ମାତ୍ର କୌଣସି ରବ ନହିଲା, ଅବା କେହି ଉତ୍ତର ଦେଲା ନାହିଁ। ତହିଁରେ ସେମାନେ ସେହି ନିର୍ମିତ ଯଜ୍ଞବେଦୀର ଚାରିଆଡ଼େ ନାଚିଲେ। ଏଣୁ ମଧ୍ୟାହ୍ନ ସମୟରେ ଏଲିଓ ସେମାନଙ୍କୁ ପରିହାସ କରି କହିଲେ, ଉଚ୍ଚସ୍ୱର କରି ଡାକ, କାରଣ ସେ ତ ଦେବତା। ସେ ଧ୍ୟାନ କରୁଥିବ, ଅବା ବାହାରେ ଯାଇଥିବ, କିଏ ବା ଯାତ୍ରା କରୁଥିବ, ଅବା ହୋଇପାରେ ନିଦ୍ରିତ ଥିବ। ଏଣୁ ତାହାକୁ ଜଗାଇବାକୁ ହେବ। ପୁଣି ସେମାନେ ଉଚ୍ଚସ୍ୱର କରି ଡାକିଲେ ଓ ଆପଣମାନଙ୍କ ବ୍ୟବହାର ଅନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଷାରେ ଆପଣମାନଙ୍କୁ କ୍ଷତବିକ୍ଷତ କଲେ। ପୁଣି ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପକ୍ତି କଲେ। ମାତ୍ର କୌଣସି ରବ ନହିଲା, କି ଉତ୍ତର ଦେବାକୁ କେହି ନଥିଲା, ଅବା କେହି ମନୋଯୋଗ କଲା ନାହିଁ। ଏଥିରେ ଏଲିଓ ସମଗ୍ର ଲୋକଙ୍କୁ କହିଲେ, ମୋ କତିକି ଆସ। ତୋ ସମଗ୍ର ଲୋକ ତାଙ୍କ କତିକି ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦୀ ପୁନଃନିର୍ମାଣ କଲେ। ପୁଣି ଯେଉଁ ଯାକୁବ ନିକଟରେ ତୁମ୍ଭର ନାମ ଇସ୍ରାଏଲ ହେବ ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲିଓ ବାର ପଥର ନେଲେ। ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦୀ ନିର୍ମାଣ କରି ଯଜ୍ଞବେଦୀର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ। ତେଣୁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ। ପୁଣି ସେ କହିଲେ, ଦ୍ୱିତୀୟ ଥର ତାହା କର। ତେଣୁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, ତୃତୀୟ ଥର ତାହା କର। ତେଣୁ ସେମାନେ ତୃତୀୟ ଥର ତାହା କଲେ। ତହିଁରେ ଯଜ୍ଞବେଦୀର ଚାରିଆଡ଼େ ଜଳ ବହିଗଲା। ଏଲିଓ ଖାଇକି ମଧ୍ୟ ଜଳରେ ପୂର୍ଣ୍ଣ କଲେ। ଏ ଉତ୍ତରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲିଓ ଭବିଷ୍ୟତ ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, ହେ ସଦାପ୍ରଭୁ, ଅବ୍ରାହମର ଓ ଇସହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ, ଓ ମୁଁ ଯେ ତୁମ୍ଭର ସେବକ, ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ। ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ, ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣିପାରିବେ, ଏଥିପାଇଁ ମୋ କଥା ଶୁଣ। ହେ ସଦାପ୍ରଭୁ, ମୋ କଥା ଶୁଣ। ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି ଓ କାଷ୍ଠ ଓ ପ୍ରସ୍ତର ସବୁ ଓ ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା। ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ତେଣୁ ଏଲିଓ ସେମାନଙ୍କୁ କହିଲେ, ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଧର, ସେମାନଙ୍କର କାହାରିକି ପଳାଇବାକୁ ଦିଅ ନାହିଁ। ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ। ପୁଣି ଏଲିଓ ସେମାନଙ୍କୁ କିଶନ୍ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଦ୍ଧ କଲେ। ଏଥିଉତ୍ତରେ ଏଲିଓ ଆହାବକୁ କହିଲେ, ତୁମ୍ଭେ ଉଠିଯାଇ ଭୋଜନ ପାନ କର, କାରଣ ଅତିଶୟ ବୃଷ୍ଟିର ଶବ୍ଦ ହେଉଅଛି। ତେଣୁ ଆହାବ ଭୋଜନ ପାନ କରିବାକୁ ଉଠିଗଲେ। ପୁଣି ଏଲିଓ କର୍ମିଲର ଶୃଙ୍ଗକୁ ଯାଇ ଭୂମିରେ ନଈ ପଡ଼ି ଆପଣା ଆଣ୍ଠୁ ମଧ୍ୟରେ ମୁଖ ରଖିଲେ। ପୁଣି ସେ ଆପଣା ଦାସକୁ କହିଲେ, ଉଠିଯାଇ ସମୁଦ୍ର ଆଡ଼େ ଅନାଅ। ତେଣୁ ସେ ଉଠିଯାଇ ଅନାଇ କହିଲା, କିଛି ନାହିଁ। ଏଥିରେ ଏଲିଓ କହିଲେ, ପୁନର୍ବାର ସାତ ଥର ଯାଅ। ତେଣୁ ସେ ସପ୍ତମ ଥର କହିଲା, ଦେଖନ୍ତୁ, ମନୁଷ୍ୟର ହାତ ପରି ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠୁଅଛି। ଏଥିରେ ଏଲିଓ କହିଲେ, ଉଠିଯାଇ ଆହବଙ୍କୁ କୁହ, ବୃଷ୍ଟି ଯେପରି ତୁମ୍ଭକୁ ନ ଅଟକାଏ, ଏଥିପାଇଁ ରଥ ପ୍ରସ୍ତୁତ କରି ତଳକୁ ଯାଅ। ତେଣୁ ଅଳ୍ପକ୍ଷଣ ମଧ୍ୟରେ ମେଘ ଓ ବାୟୁରେ ଆକାଶ କଳା ହୋଇଗଲା ଓ ମହାବୃଷ୍ଟି ହେଲା। ପୁଣି ଆହାବ ରଥରେ ଚଢ଼ି ଜିସ୍ରିଏଲକୁ ଗଲେ। ଏଥିରେ ସଦାପ୍ରଭୁଙ୍କ ହସ୍ତ ଏଲିଓଙ୍କ ଉପରେ ଅବସ୍ଥାନ କରନ୍ତେ, ସେ ଆପଣା କଟି ବାନ୍ଧି ଜିସ୍ରିଏଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହବଙ୍କର ଆଗେ ଆଗେ ଦୌଡ଼ିଗଲେ।